वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत सप्तम स्कंद पंचदश अध्याय जोगस्वार्थो न विव्रति अनर्थाय भवेयुस्म पूर्तमिष्ठं तथा सत। नारद मुनि कहुचंति व्यवसायिक धंदा बासित जो लाभ मिलुचे ताहा व्यक्ति को परमार्थिक अग्रगति रे किछि साध्य करि पारे ना, बरम भाव बंधनर कारण हो जाए। से परि वैदिक कर्मकांडियो विधान कर कार्य क्रिया कौनसी व्यक्ति को जे भक्त नुहे तांको भगवान को प्राप्ति दिगरे के साध्य करि पारे ना। वार्ता दयो यर्था जोग स्वार्थ न विकृति अनर्थाय भवेयुस्मः पूर्तमिष्टं तथा सतः। नारद मुनि जे प्रामाणिक महाजन साधु हिसाबरे अति मूल्यवान उपदेश दिछु, सिद्धांत कथा कहुचन जे भौतिक प्रगति भौतिक लाभ तुम्हार व्यवसायिक धंदार जो लाभ मिलुची तद्वारा कौन प्रकार परमार्थिक अग्रगति हुए ना बा से साध्य करना, बर से सबू बाधा सृष्टि कर परमार्थिक अग्रगति आर सोर्स मेटेरियल एंटैंगलमेंट भव बंधन कारण ही जाए। ठीक से हीपरी जो मैंने भक्त नुहति भगवान ग्रह से माने जदि भक्ति बिना वैदिक रिचुआलिस्टिक सेरेमोनी वैदिक कर्मकांडीय विधान क्रिया करती ताहले मध्ये ताहा से मानको परमार्थिक अग्रगति रे किसी साध्य करिवो ना। ये होची कथा। तेणु नारद मुनि गोटे बड़ गुरुत्वपूर्ण कथा कहुचंती जे भौतिक अग्रगति आ परमार्थिक अग्रगति संपूर्ण भिन्न जिनिस, एका कथा किसी नुहे। भौतिक अग्रगति परमार्थिक अग्रगति रे किसी साध्य करिवो ना, ये होची तांकर कथा। आउ जो माने भौतिक दिगरु खूब धनी खूब अग्रगति करिछंती से मानकर परमार्थिक लाभ किसी नाही। सेथिपाई साधारणतः देखा जाऊछि आमर आजिकाली बा भौतिक जगत जो मान बुद्ध जीव से मानकर तो देहात्म बुद्धि प्रबल होइछि आ स्वरटा को तो आत्मा बोली भावुचन, तेणु शारीरिक आवश्यकता को दृष्टि देचंता आहार निद्रा वय मैथुन प्रति दृष्टि, किंतु आत्मार कौन आवश्यकता आत्मार प्रसन्नता विधान कमी हम से दिगरे किसी जिज्ञासा ना किंवा से दिगरे दृष्टि ना से कहा जाए अनफर्चुनेट मिसगाइडेड पर्सनस से माने हतभाग्य व्यक्ति विभ्रांत व्यक्ति, तेणु से माने मेटेरियली रिच भौतिक दृष्टि धनी हवापाई भौतिक धन सम्पद गुड़ी आहरण करने दिन राति जहाँ कहते गर्धवेर मत गोधभाग्या खोजुंसी गर्धवेर मत गोधभाग्या दिन राति खूब खोजुंसी किंतु लाभ कि लाभ बरं अधिक रु अधिक भवबंधन बांधि होती अधिक रु अधिक दुख क्लेश बरण कर अधिक रु अधिक त्रितापर दग्धीभूत होती परजन्म डिग्रेडेड कंडीशन अधोगति पाउचंती नीच जोनी पाई जाउचंती ए सब नर्क गति होची ए सब कथा अच्छे। से नारद मुनि कहचंती जे जो माने तद्रूप भावे भक्त नुहंती से माने जदि भक्ति विहीन वैदिक किसी विधि व्यवस्था ग्रहण करती ताहले मध्य से किसी ପରମାର୍ଥ ମାର୍ଗରେ ଅଗ୍ରଗତି କରିପାରିବେ ନା। ଭକ୍ତି ହେଉଛି ଅସଲ ଜିନିଷ, ଭକ୍ତି ବିହୀନ ସବୁକିଛି ଜିରୋ ଯାହା କହନ୍ତି, ମୂଲ୍ୟ ଶୂନ, କିଛି ମୂଲ୍ୟ ନାହିଁ। ଧର୍ମାର୍ଥ ଦୟା ପେତ ବିଦ୍ୟା ବା ଅତବସାନ୍ୱିତା ମଦ୍ଭକ୍ତିଆ ପେତ ମହାତ୍ମା ନଚ ସମ୍ୟକ କୁନାତି ହି, ଏ ଶ୍ରୀମଦ ଭାରତରେ କୁହାଯାଇଛି ଭଗବାନଙ୍କ କଥା। ମଦ୍ଭକ୍ତିଆ ପେତ ମହାତ୍ମା ନଚ ସମ୍ୟକ କୁନାତି ହି, ଭକ୍ତି ବିହୀନ, ମୋ ଭକ୍ତି ବିହୀନ, ଭକ୍ତି ନାହିଁ କିନ୍ତୁ ତଥାକଥିତ ଧର୍ମ ଖୁବ୍ ଆଚରଣ କରୁଛନ୍ତି, ଖୁବ୍ ଯାହା କହନ୍ତି ଅର୍ଥ ଏ ଭୌତିକ ଧନ ସମ୍ପଦ ବୃଦ୍ଧି ଦିଗରେ ଖୁବ୍ ପ୍ରଚେଷ୍ଟା ହିଁ କରୁଛନ୍ତି, ଖୁବ୍ ଭୌତିକ ଧନ ସମ୍ପଦ ହୋଇ ଆହରଣ କରୁଛନ୍ତି, ଖୁବ୍ ଦୟା ପ୍ରଦର୍ଶନ କରୁଛନ୍ତି। ମୋର ଭକ୍ତି ନାହିଁ କିନ୍ତୁ ଯାହା କହନ୍ତି ଦରିଦ୍ର ନାରାୟଣ ସେବା କରୁଛନ୍ତି, ସେ ଦିନ ଦୁଃଖୀ ବୁଭୁକ୍ଷୁ ମାନଙ୍କର ସେବା, ରୋଗୀର ସେବା, ଆର୍ତ୍ତର ସେବା, ଏ ଦିଗରେ ବହୁ କାମ କରୁଛନ୍ତି, ଦୟା ପ୍ରଦର୍ଶନ କରୁଛନ୍ତି। ଧର୍ମ ଅର୍ଥ ଦୟା ବିଦ୍ୟା ବା ତପସ୍ୱା ଖୁବ୍ ବୈଦିକ ଜ୍ଞାନ ଅର୍ଜନ କରୁଛନ୍ତି, ବେଦାଧ୍ୟୟନ କରୁଛନ୍ତି, ଖୁବ୍ କଠିନ ତପସ୍ୟା ହିଁ କରୁଛନ୍ତି, ୟାର କ'ଣ ମୂଲ୍ୟ ଅଛି? କିଛି ମୂଲ୍ୟ ନାହିଁ। ମଦ୍ଭକ୍ତା ପେତ ମହାତ୍ମା ନଚ ସମ୍ୟକ ପୁନାତି ହି, ଭକ୍ତିହୀନ ହେଇକରି ମୋର ଭକ୍ତି ନାହିଁ କିନ୍ତୁ ଏଗୁଡ଼ିକ କରୁଛନ୍ତି, ଏଗୁଡ଼ିକ କଦାପି ହୃଦୟ ବିଶୁଦ୍ଧ କରିପାରିବ ନା, ବରଂ ଅଧିକ ପରିମାଣରେ ଭୌତିକତା ବିଷୟ ଉପଭୋଗକୁ ଆକୃଷ୍ଟ କରିବ, ବ୍ୟାପୃତ କରାଇବ। ଅନ୍ୟ ଅର୍ଥରେ ଯେ ଏଗୁଡ଼ିକର ଭକ୍ତି ନଥିଲେ ଏଗୁଡ଼ିକର ଅର୍ଥ ବା ମୂଲ୍ୟ କିଛି ନାହିଁ, ମୂଲ୍ୟ ଜିରୋ, ଯେମିତି କୁହାଯାଏ ଶୂନ, ଶୂନ ଗୁଡ଼ାଏ ଯୋଗ କରିଯିବ, ଗୁଣିଯିବ, ହରିଯିବ, ଫେଡ଼ିଯିବ, ମିଶେଇଯିବ, ମୂଲ୍ୟ ଶୂନ ହିଁ ହେବ, ତାର କିଛି ମୂଲ୍ୟ ନାହିଁ। କିନ୍ତୁ ଶୂନର ବାଁପଟେ ଯଦି ଏକଟିଏ ଯୋଗ ରଖାଯାଏ ତାହେଲେ ପ୍ରତି ଶୂନର ମୂଲ୍ୟ ଦଶ ଦଶ ଗୁଣ ବଢ଼ିଯିବ, ଗୋଟାଏ ଶୂନ ହେଲେ ଦଶ, ଦୁଇଟା ଶୂନ ହେଲେ ଶହେ, ତିନିଟା ଶୂନ ହେଲେ ହଜାର, ତାପରେ ହୁଏତ ଏଇ ଦଶ ଦଶ ଗୁଣ ପ୍ରତି ଶୂନର ମୂଲ୍ୟ ବଢ଼ିଗଲା। ଏକଟି ନାହିଁ ତ କେବଳ ଶୂନ ଜିରୋ, ସେ ଏକଟି ହେଉଛି ଭକ୍ତି, ଭକ୍ତି ନାହିଁ ତ ତଥାକଥିତ ବେଦାଧ୍ୟୟନ, ପାଣ୍ଡିତ୍ୟ, ଧନ, ରୋଜଗାର, ତପସ୍ୟା, ଦାନ, ଏଗୁଡ଼ାକର କିଛି ଦୟା ପ୍ରଦର୍ଶନ, ତଥାକଥିତ ଧର୍ମାଚରଣ, ମୂଲ୍ୟ କିଛି ନାହିଁ, ଏଗୁଡ଼ା କିଛି ମୂଲ୍ୟ ନାହିଁ, ଏଗୁଡ଼ା ସବୁ ଜିରୋ, ସବ୍ ଶୂନ୍ୟ। ତେଣୁ ଭକ୍ତି ହେଉଛି ଔଷଧ ଜିନିଷ, ଭକ୍ତି ଅଛି ତ ସ୍ୱତଃ ସବୁଗୁଡ଼ାକ ଲାଭ ହବ। ଯଶ ଆସ୍ତି ଭକ୍ତି ଭଗବତୀ ଅଭିଞ୍ଚନା ସର୍ବେଇ ଗୁଣୀ ସ୍ତତ୍ର ସମାସ୍ତି ସୁରା ହରାବ ଭକ୍ତ କୃତ ମହତ ଗୁଣା ନରଥେ ଧାବତୀ ନାସ୍ତ ଧାବତୀ ବହି, ଏ କଥା କୁହା ଯାହାଙ୍କର ଅକିଞ୍ଚନା ଭକ୍ତି ଅଛି, ଐକାନ୍ତିକ ଭକ୍ତି ଅଛି ଭଗବତ ପଦାରବିନ୍ଦରେ, ସ୍ୱତଃ ସମସ୍ତ ସଦ୍ଗୁଣ ସହ ଦେବତାମାନେ ତାଠାରେ ସମାବିଷ୍ଟ ହୁଅନ୍ତି। ଖରାପ ଭକ୍ତ ସେ କୃତ ମହତ ଗୁଣ ମନରେ ନା ଆସନ୍ତି ଦାବତ ହୋଇ, ହରିଙ୍କର ଯେ ଅଭକ୍ତ ତାହାର କିଛି ମହତ ଗୁଣ ନାହିଁ। ଯାହା ଏଠି କୁହାହେଉଛି ଦି ଏଷ୍ଟିମେସନ୍ ଅଫ୍ ଅନ୍ ଇଣ୍ଟେଲିଜେଣ୍ଟ ମେନ୍, ବୁଦ୍ଧିହୀନ ମୂର୍ଖ ବ୍ୟକ୍ତିଙ୍କର କାଲକୁଲେସନରେ, ହିସାବ କିତାବରେ ବା ମାପରେ ମାନଦଣ୍ଡରେ ସେମାନେ ଭୌତିକ ଜଗତରେ ଖୁବ୍ ବଡ଼ ବିବେଚିତ ହେଲେ ସୁଦ୍ଧା ସେମାନଙ୍କର କିଛି ମହତ ଗୁଣ ନାହିଁ। ମନରେ ନା ଆସନ୍ତି ଧାବତ ବହି, କେବଳ ମନ କଳ୍ପିତ ରଥରେ ଚଢ଼ି ବହି ଧାବନ କରୁଥାନ୍ତି, କୌଣସି ମୂଲ୍ୟ ନାହିଁ ବା ଯାହା କିଛି ଭୌତିକ ଦିଗରୁ ଉନ୍ନତି କରିଥାନ୍ତି ବା ଲାଭ ପାଇଥାନ୍ତି ବା ଅର୍ଜନ କରିଥାନ୍ତି ସେଗୁଡ଼ିକ ଶେଷରେ ସବୁ ଧ୍ୱଂସ ହି ହୁଏ। ଯେମିତି ସ୍ୱର୍ଣ୍ଣମୟ ଲଙ୍କାପୁର ଗଢ଼ିଥିଲା ରାବଣ ଭୌତିକ ବାହାରି, କିନ୍ତୁ ରାମ ବାଣରେ ଧ୍ୱଂସ ହେଇଗଲା, ଏସବୁ ସବୁ ସେ ବିନଷ୍ଟ ହେଇଗଲା, ତ ଏ କଥା ଦେଖାଯାଉଛି। ତେଣୁ ଭକ୍ତି ନଥାଏ ଏଗୁଡ଼ିକର ମୂଲ୍ୟ କିଛି ନା, ଭକ୍ତି ଥିଲେ ଏଗୁଡ଼ିକର ସବୁ ମୂଲ୍ୟ ବି ଅଛି, ନଚେତ ନାହିଁ। ସେଥିପାଇଁ ଭୌତିକ ଉନ୍ନତିର କିଛି ମୂଲ୍ୟ ନା, ଏଗୁଡ଼ିକର କ'ଣ ମୂଲ୍ୟ ଅଛି? ପରମାର୍ଥିକ ଉନ୍ନତି କଲେ ସ୍ୱତଃ ସବୁ ଲାଭ ହଏ। ଭଗବାନ କୃଷ୍ଣ ଯିଏକି ଲକ୍ଷ୍ମୀ ସତସହସ୍ର ସମ୍ଭ୍ରମ ସେବ୍ୟମାନ, ସଦାସର୍ଦ୍ଦା ଲକ୍ଷ୍ମୀଜାଙ୍କର ସେବା ହିଁ କରୁଛନ୍ତି, ସେ ଦରିଦ୍ର ନୁହନ୍ତି ତ। ହଁ, ଆମର ଯେମିତି କଥା କୁହାଏ ସୁଦାମାର ଦାରିଦ୍ର ଭଞ୍ଜନ କଥା ଅଛି। ସୁଦାମା ଖୁବ ଦରିଦ୍ର ଥିଲା, ନିଶ ଥିଲା, ଧନହୀନ ଥିଲା, ଅତି ଦୀନ, ଅତି ଧନହୀନ, ନିଶ ଥିଲା, ଖାଇବାକୁ ଦେଇପାରୁନଥିଲା ତାର ପିଲାମାନଙ୍କୁ ଗଣ୍ଡାଏ ଇ ପ୍ରକାର। କିନ୍ତୁ ଭକ୍ତ ଥିଲେ, ଭଗବାନଙ୍କର ପ୍ରିୟ ଭକ୍ତ ଥିଲେ, ହଁ, ତେଣୁ ତାଙ୍କର କିପରି ଦାରିଦ୍ର ଭଞ୍ଜନ ହେଇଛି ଭଗବାନଙ୍କୁ, ହଁ, ଶୁଦ୍ଧ ହୃଦୟରେ, ଭକ୍ତିରେ, ପ୍ରେମରେ, ହଁ, ପ୍ରୀତିରେ ମୁଠାଏ, ହଁ, ଶୁଖିଲା ଚୁଡ଼ା ଭଜା, କୁଦଳ ଚୁଡ଼ା ଭଜା ଦେଇଥିଲା ବହୁ ଗମରା। କିନ୍ତୁ ଭକ୍ତି ଯୋଗୁଁ ଭଗବାନ ଆଦରେ ଗ୍ରହଣ ରହିଛି, ହଁ, ଭୁରି ପ୍ରମାଣ ଯାହା କୁହାଯାଉଛି। ତ ଅଳ୍ପ କିଛି ଦେଲେ, ଅଣୁପ୍ରମାଣ ଦେଲେ, ତାହା ଭଗବାନ ଭୁରି ପ୍ରମାଣ ଗ୍ରହଣ କରନ୍ତି। ଇଏ ହେଉଛି ଭକ୍ତବତ୍ସଳତା ଭଗବାନଙ୍କର। କିନ୍ତୁ ଭକ୍ତି ନାହିଁ ଅଭକ୍ତ, ଯେତି ପ୍ରଚୁର ପରିମାଣରେ ହିମାଳୟ ପାହାଡ଼ ପରି, ହଁ, ନାନା ଉପଚାରରେ ସେ କଥା ପୂର୍ବରୁ କୁହାଯାଇଛି, କିଛି ବନ୍ଦୋବସ୍ତ କଲେ ସୁଦ୍ଧା ଭଗବାନଙ୍କର ପୂଜା ଆରାଧନା ହେବ, ଯାହା କିଛି ଅର୍ପଣ କଲେ ଭଗବାନ କିଛି ତାକୁ ସ୍ପର୍ଶ କରନ୍ତି ନା, କିଛି ଛୁଅନ୍ତି ନା। ଯେମିତି କୁହାଯାଏ ଦୁର୍ଯ୍ୟୋଧନ କେତେ ଆୟୋଜନ କରିଥିଲା ଭଗବାନ କୃଷ୍ଣଙ୍କର ପାଇଁ, କେତେ ରାନ୍ଧିଥିଲା ଖାଇବାକୁ, କୃଷ୍ଣ ଗଲେ ନା, ଖାଇଲେ ନାହିଁ, ଜମା ସ୍ପର୍ଶ କଲେ ନା, ତାଇ କଥା କାହିଁକି ନା ଭକ୍ତି ନାହିଁ। ଯେତେ ଧନ ସମ୍ପତ୍ତି, ଯେତେ ଭୌତିକ ଦୃଷ୍ଟିକୋଣରୁ ଯେତେ ଉନ୍ନତ ହେଲେ ସୁଦ୍ଧା କ'ଣ ଲାଭ, କିଛି ଲାଭ ନାହିଁ। ତେଣୁ ଦୀନ ଅକିଞ୍ଚନ, ଯାହାର ଭୌତିକତା ଦିଗରୁ କିଛି ନାହିଁ, ନିଶ ଦୀନ ଅକିଞ୍ଚନ, ଅକିଞ୍ଚନ ନମସ୍ତେ, ଅକିଞ୍ଚନ ବିତ୍ତାୟ ନମ, ଅକିଞ୍ଚନ ବିତ୍ତାୟ କୁନ୍ତୀ ଦେବୀଙ୍କ ପ୍ରାର୍ଥନା ଅଛି। ଅକିଞ୍ଚନ ଯାହାର ଭୌତିକ ଦିଗରୁ କିଛି ନା, ତାଙ୍କର ବିତ୍ତ ହେଉଛନ୍ତି ଭଗବାନ, ଭଗବାନ ହେଉଛି ତାଙ୍କର ବିତ୍ତ, ତେଣୁ ତ ଅକିଞ୍ଚନ ବିତ୍ତାୟ ବୋଲି ଭଗବତ ଗୋଚର ହବ ନା, ଭଗବତ ଦର୍ଶନ ହବ ନା। ଗର୍ଭଦମ୍ଭ ବିମାନ ଅଛି ତ ଆଦୌ ଭଗବତ ଦର୍ଶନ ହବ ନା। ଆଜମାନଙ୍କର ଭୌତିକ ଅଗ୍ରଗତି ଖୁବ, ଭୌତିକ ଉନ୍ନତି ଖୁବ ଲାଭ କରିଛନ୍ତି, ସେମାନଙ୍କ ଗର୍ଭଦମ୍ଭ ଅଭିମାନ ସତାଛି, ସେମାନେ ଦିନ ଅକିଞ୍ଚନ ହେଇପାରିବେ ନା, ତେଣୁ କଦାପି ବହୁତ ଦର୍ଶନ ହବ ନା। ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ଏଧମାନ ମଦହ, ଉଚ୍ଚକୂଳରେ ଯାହା ତ ଅଛି ଜନ୍ମ ଐଶ୍ୱର୍ଯ୍ୟ, ତାହାର ଗର୍ବ ରହିଯାଉଛି। ଭୌତିକ ଐଶ୍ୱର୍ଯ୍ୟ ଧନ ସମ୍ପତ୍ତି ପ୍ରଚୁର ପରିମାଣରେ ଅଛି, ତାହେଲେ ସ୍ୱତଃ ଗର୍ବ, ଦିନ ଅକିଞ୍ଚନ ହବ ନା। ଦତ୍ୟ ଖୁବ ଭୌତିକ ପାଣ୍ଡିତ୍ୟ ଅର୍ଜନ କରିଛି, ଯେମିତି କେଶବ କାଶ୍ମୀର ଥିଲା ଦିଗ୍ବିଜୟୀ ପଣ୍ଡିତ, ହଁ, ଆଉ ମହାପ୍ରଭୁଙ୍କ ଲୀଳାରେ ମଧ୍ୟ ସାର ଭଟ୍ଟାଚାର୍ଯ୍ୟ, ପ୍ରକାଶାନନ୍ଦ ସରସ୍ୱତୀ, ଏଇଗୁଡ଼ାଙ୍କର କେତେ ଗର୍ବ ଥିଲା ବୈଦିକ ପଣ୍ଡିତ ହିସାବ, କିନ୍ତୁ ଭଗବତ ଦର୍ଶନ ହବ ନା, ଏଇଟା କଥାଟା କରିଯାଉଛି। ସେ ଗର୍ବକୁ ଚୂର୍ଣ୍ଣ କରିଛନ୍ତି ଭଗବାନ ଶ୍ରୀମନ୍ତ ଚୈତନ୍ୟ ମହାପ୍ରଭୁ, ନିମାଇ ପଣ୍ଡିତ, ହଁ, ଦିଗ୍ବିଜୟ କରିବ ବିଦ୍ୟାର କାର୍ଯ୍ୟ ନ ହୁଏ, କୃଷ୍ଣ ଭଜିଲେ ବିଦ୍ୟା ସଫଳ ହୁଏ, ବିଦ୍ୟାର କାମ ନୁହେଁ ଦିଗ୍ବିଜୟ କରିବା, ଗର୍ବ ପ୍ରଦର୍ଶନ କରିବା, କୃଷ୍ଣ ବିଦ୍ୟାର ଫଳ ଜାନ ହଉ ନିଶ୍ଚୟ, କୃଷ୍ଣ ପାଦ ପର୍ଯ୍ୟନ୍ତ ଯଦି ଚିତ ଭିତର ହୁଏ, ଏଇ ବିଦ୍ୟାର ଫଳ, ଏ ହେଉଛି ପ୍ରକୃତ ବିଦ୍ୟା। ବିଦ୍ୟାମ ଦାତି ବିନୟ, ଯେ ପ୍ରକୃତ ଏ ପରମାର୍ଥିକ ବିଦ୍ୟା ଲାଭ କରିଛନ୍ତି ସେ ବିନୟୀ, ଗର୍ବ ଔଦ୍ଧତ୍ୟ ନାହିଁ। ଏ କଥା ଅଛି ତୃଣାଦପି ଶୁଣିଛି ନ ମହାପ୍ରଭୁଙ୍କ ଶିକ୍ଷା, ତୃଣଠାରେ ନିଜ ଗୀନ ମନେ କରନ୍ତି। ତେଣୁ ଐଶ୍ୱର୍ଯ୍ୟ ଶ୍ରୁତ ଭୌତିକ ପାଣ୍ଡିତ୍ୟ ଶ୍ରୀ ବାପୁ ସୌନ୍ଦର୍ଯ୍ୟ, ଏଗୁଡ଼ାକ ସବୁ ଗର୍ବ ଦମ୍ଭ ଅଭିମାନକୁ ବାଣିଦିଏ, ବ୍ୟକ୍ତିକୁ ଅଖିଞ୍ଚନ ହେବା ପାଇଁ ଦେବ ନା, ତେଣୁ ଭଗବତ ଦର୍ଶନ ହେବ ନା। ସେଥିପାଇଁ ଅକିଞ୍ଚନ ଗୋଚର ବୈତ ଅକିଞ୍ଚନ ଗୋଚର, ହେ ଭଗବାନ ଆପଣ ଅକିଞ୍ଚନର ବିତ ଅକିଞ୍ଚନ ଗୋଚରୀ ପୂତ ହୁଅନ୍ତି, ଯେ ନିଶ୍ୱ ଭୌତିକତା ଦିଗରୁ କିଛି ନାହିଁ, ତାଙ୍କର ବି ତ ହେଉଛନ୍ତି ସେ ଭଗବାନ। ସେଇ କଥା ନାରଦମୁନି କହୁଛନ୍ତି ସେଇ କଥାଟା। ଭୌତିକ ଅଗ୍ରଗତି ଭୌତିକ ଉନ୍ନତି କୌଣସି କସ୍ମିନ୍ କାଳେ କୌଣସି ପ୍ରକାରେ ତୁମକୁ ପରମାର୍ଥିକ ଦିଗରେ କୌଣସି ଲାଭ ଆଣିଦେବ ନା, କିଛି ଅଗ୍ରଗତି ତୁମେ କରିପାରିବ ନା, ବରଂ ଅଧଗତି ହେବ, ଡିଗ୍ରେଡେଡ୍ ଲାଇଫ୍, ନୀଚ ଗତି ହେବ, ନୀଚ ଜୀବନୀ ପାଇବ ପରଜନ୍ମରେ, କିଛି ପ୍ରକାର ନୀଚ ଜୀବନୀରେ ଭ୍ରମଣ କରିବ, ନର୍କ ଗତି ହେବ, ହେଲିସ୍ କଣ୍ଡିସନ୍ ଇତ୍ୟାଦି କଥା ତାକୁ ଆଣୁଛି। ସେଥିପାଇଁ ତୁମେ ଆତ୍ମା ସାଧାରଣତଃ କଥା ଆମର, ଆମେ ସ୍ୱର ନୁହଁ, ଆମେ ଆତ୍ମା, ଆତ୍ମା ହିଁ ଭଗବାନଙ୍କ ନିତ୍ୟ ସନାତନ ଅଂଶ, ମମି ବାଂଶ ଜୀବ ଲୋକ କି ଜୀବଭୂତ ସନାତନ, ସନାତନ ଭାବରେ ମୋର ଅଂଶ, ତେଣୁ ଆତ୍ମା ହିସାବରେ ଆତ୍ମାର କ'ଣ ଆବଶ୍ୟକତା, ସମୀ ପୁରୁଷ ଉପର ଧର୍ମ ଦତ୍ତ ଭକ୍ତିର ଅଧ୍ୟକ୍ଷ ଯେ ଅହେତୁକୀୟ ପ୍ରତିହତା ଅଜୟ ଆତ୍ମା ଅଂଶ ପ୍ରସିଦ୍ଧତି, ଆତ୍ମାର ପ୍ରସନ୍ନତା ବିଧାନ ଏଇଠି ଅଛି। ଯତ ଭକ୍ତିର ଅଧ୍ୟକ୍ଷ ଯେ ଅଧ୍ୟକ୍ଷ ଯେ ବସ୍ତୁ ଯେ ଭଗବାନ ତାଙ୍କର ସେବା କରିବାର, ଜୀବେ ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, ମହାପ୍ରଭୁଙ୍କର ଶିକ୍ଷା ତୁମେ ସ୍ୱରୂପ ତ କୃଷ୍ଣ ଦାସ, କୃଷ୍ଣଙ୍କର ସେବା କଲେ, କୃଷ୍ଣଙ୍କୁ ଆନନ୍ଦ ଦେଲେ, ଆତ୍ମାର ପ୍ରସନ୍ନତା ବିଧାନ, କୃଷ୍ଣ ପ୍ରାପ୍ତି, କୃଷ୍ଣ ପୂର୍ଣ୍ଣ ବ୍ରହ୍ମ ପରିପୂର୍ଣ୍ଣ ବସ୍ତୁ, ପୂର୍ଣ୍ଣ ବ୍ରହ୍ମ ପରିପୂର୍ଣ୍ଣ ବସ୍ତୁ, ଯାହା ପ୍ରାପ୍ତ ହେଲେ ଅପ୍ରାପ୍ତ ଆଉ କିଛି ନାହିଁ, ଆଉ ଅଭାବ କିଛି ନାହିଁ, ଆଉ ଯେତେ ଯାହା ପା ଭୌତିକ ଜିନିଷରେ କୃଷ୍ଣଙ୍କୁ ପାଇନା ତ ଅଭାବ ଅଭାବ ଅଭାବ, କୌଣସି ପ୍ରକାର ତୁମର ପୂର୍ଣ୍ଣତା ପ୍ରାପ୍ତି ହେବ ନା, ଅଭାବ ମେଣ୍ଟିବ ନା, କିନ୍ତୁ ଯେ ଭୌତିକ ଦିଗରୁ ନିଶ୍ୱ କିଛି ନାହିଁ କିନ୍ତୁ କୃଷ୍ଣ ପ୍ରାପ୍ତି ହେଇଛି, ସେ ସବୁ କିଛି ପାଇଛି, ତାଙ୍କର କୌଣସି ଅଭାବ ନାହିଁ। ଯେପରି କୁହାଯାଏ ସନାତନ ଶ୍ରୀ ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ପ୍ରତି ଷଡ଼ ଗୋସ୍ୱାମୀଙ୍କର କଥା ଅଛି, ଯେଉଁମାନଙ୍କର ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ସବୁ ଗୁଡ଼ାକ ଥିଲା, କିନ୍ତୁ ତେକ୍ତ ଆତୁର୍ଣ୍ଣମ ତୁଚ୍ଛବତ୍ ଭୂତ୍ୱାଦୀନ ଗଣେଶ କୌ କୌପୀନ କଣ୍ଠାଶ୍ରିତ, ଏଇ କଥା ଅଛି ଆମର, ବୈଠା ମାରିଦେଲେ ସବୁଗୁଡ଼ାକ। ଏ ଭୌତିକ ସୁତଶ୍ରୀ ଯାହା ଥିଲା ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ବୈଠା ମାରିଦେଇ ଦୀନ ଗଣେଶ କୌ ଦୀନ ହେଇଗଲେ, ଅକିଞ୍ଚନ ହେଇଗଲେ, କୌପୀନ କଣ୍ଠାଶ୍ରିତ କଣ୍ଠି କୌପୀନ ଧାରଣ କଲେ, ବୃନ୍ଦାବନ ଜଙ୍ଗଲରେ ଏକ ଏକ ବୃକ୍ଷ ତଳେ ଏକ ଏକ ରାତ୍ରି ଶୟନ, ବୃନ୍ଦାବନ ଜଙ୍ଗଲରେ ଗୋଟିଏ ଗୋଟିଏ ରାତି ଗୋଟିଏ ଗୋଟିଏ ବୃକ୍ଷ ତଳେ କଟାନ୍ତି, ଅନିକେତ ଘରଦ୍ୱାର ନାହିଁ, ଶୁଷ୍କ ରୁଟି ଚାନା ଚିବାଏ, ମାଧୁ କରି କରି ଶୁଖିଲା ରୁଟି ଚଣା କୁଟ ମାଗି ଆଣନ୍ତି, ତାକୁ ଖାଆନ୍ତି, ଯମୁନା ଜଳ ପିଲେ ପାନ କରିକି ରହନ୍ତି, ଅଗିଞ୍ଚନ ଜୀବନ ନିଶ୍ୱ ଜୀବନ ଯାହା, କିନ୍ତୁ ମହାଧନରେ ଧନୀ, ସେମାନେ ମହାଧନରେ ଧନୀ, ବାହାରକୁ ଜାଣିବା ପାଇଁ ନିଶ୍ୱ କିଞ୍ଚନ କିଛି ଧନ ନାହିଁ, କିନ୍ତୁ ମହାଧନରେ ଧନୀ କୃଷ୍ଣ ପ୍ରାଧି ମଦନ ଗୋପାଳ ଗୋବିନ୍ଦ ଦେବ ତାଙ୍କ ପାଖରେ ପହଞ୍ଚୁଥିଲେ, ରାଧାରାଣୀ ପହଞ୍ଚୁଥିଲେ ତାଙ୍କ ପାଖରେ, ଅଯାଚିତ ଭାବରେ ମହାଧନରେ ଧନୀ ହେଲେ, ଯାହା କହନ୍ତି ସ୍ପର୍ଶମଣି ତାଙ୍କ ଗୋଡ଼ ପାଖରେ ଗୋଡ଼ ଗୋଡ଼ୁଥିଲା, ଗୋଇଠା ମାରିଦେଲେ ପୁଣି ଆସୁଥିଲା, ଯାହା ଲୁହାକୁ ଛୁଇଁଲେ ସୁନା କରିଦେବ, ଏଇ ପ୍ରକାର ଧନର ଅଧିକାରୀ ହେଇଥିଲେ ସେ। ତେଣୁ କୃଷ୍ଣ ପ୍ରାପ୍ତି ହେଉଛି ସବୁ, କୃଷ୍ଣ ପ୍ରାପ୍ତି ହେଲେ ସବୁ ହେଲା ମିଳିଲା, ଭୌତିକତା ଭୌତିକ ଦିଗରୁ ପରମାର୍ଥିକ ଦିଗରୁ ଉଭୟ ଦିଗରୁ ତୁମର ସବୁ ଲାଭ ହେଇଯିବ, ନହେଲେ କୃଷ୍ଣକୁ ଛାଡ଼ି ଭକ୍ତି ଛାଡ଼ି ଭୌତିକ ଦିଗରେ ଯେତେ ଯାହା ତୁମେ ପ୍ରଚେଷ୍ଟା କଲେ ଯେତେ ଯାହା ଲାଭ କଲେ ସୁଦ୍ଧା ତାହାର ମୂଲ୍ୟ କିଛି ନା, ଅଲ୍ ଜିରୋ, ସେଇ କଥା ଏଠି କୁହାଯାଉଛି, ଏଥିରେ କୌଣସି ମୂଲ୍ୟ ନାହିଁ। ଭକ୍ତି ହେଉଛି ଅସଲ ଜିନିଷ, ଭକ୍ତି ହେଉଛି ବଡ଼ ଯାହା କହନ୍ତି ପାୱାରଫୁଲ ଶକ୍ତିଶାଳୀ ଜିନିଷ, ଆଉ ଭକ୍ତ୍ୟା ହୁଁ ଏକ ଏକ ରାଜ୍ୟ, କୃଷ୍ଣ ଏକମାତ୍ର ଭକ୍ତି ରାଜ୍ୟ, ନମଂସାଧେତି ଯେଉଁ ନ ସାଂଖ୍ୟ ନ ଧର୍ମ ଉଦ୍ଧବ ନ ଶ୍ରଦ୍ଧା ତପସ୍ୟାଗ ଯଥା ଭକ୍ତିରେ ମୁଁ ମୂର୍ଜିତା, କୃଷ୍ଣଙ୍କର କଥା ଅନ୍ୟ କୌଣସି ଉପାୟରେ ମୁଁ ପ୍ରାପ୍ତ ହେବି ନାହିଁ, ଶ୍ରଦ୍ଧାୟ ବେଦାଧ୍ୟୟନ ତଥାକୃତ ଧର୍ମାଚରଣ ଦାନ ତପସ୍ୟା ଏ କୌଣସି ଉପାୟରେ ମୁଁ ଯୋଗା ଯୋଗାଭ୍ୟାସ ଯୋଗ ସାଧନା କୌଣସି ପାର୍ବ ଯଥା ଭକ୍ତି ମୂର୍ଚ୍ଛିତା, ଯେପରି ଭକ୍ତି ବଳରେ ମିଳିବି, ଭକ୍ତି ହେଉଛି ଅସରି ଶେଷ କଥା, ଭକ୍ତି ନାହିଁ ତ କୃଷ୍ଣ ଭକ୍ତି ବିନା ସବ ମିଥ୍ୟା ଏ ସଂସାରେ, କୃଷ୍ଣ ଭକ୍ତି ବିନା ସବ ମିଥ୍ୟା ଏ ସଂସାରେ ସବୁ ମିଥ୍ୟା, ଏଇଟି କଥାଟା କୁହାଉଛି, କୃଷ୍ଣ ଭକ୍ତି ବିନା ସବୁ ହିଁ ମିଥ୍ୟା, যেটি ভৌতিক লাভ অগ্রগতি হলে সুদ্ধা তার মূল্য কিছু নেই, জিরো, সে কথাই বাজাচ্ছে। মহারমণি মহাজন সূত্রে এই কথাই করছেন, এ হচ্ছে অত্যন্ত গুরুত্বপূর্ণ কথা। আও আমার পরমারাধ্য গুরুদেব মধ্যে সেই কথা কইছেন, বাট ফ্যাকচুয়ালি সো যে ম্যাটেরিয়ালিস্টিক ডিসপ্লে অফ স্পিরিচুয়াল অ্যাডভান্সমেন্ট ডোন্ট হেল্প ওয়ান এট অল, ইট উইল নট প্রিভেন্ট ওয়ান ফ্রম মিসিং দি গোল অফ লাইফ। এটা একটা গোল অফ লাইফ, জীবনের যে উদ্দেশ্য পরমার্থ লাভ, লব্ধা সুদুলবীদম বহু সম্ভবান্তি মানুষ্যমর্থতম নিত্যমপি অধীর, কিছুই লক্ষ লক্ষ ব্রহ্মাণ্ডে লক্ষ লক্ষ জনিরে ভ্রমণকলাপে সুদুলভ মানব জনি যে মিলিছি তার উদ্দেশ্যটা কি? পরমার্থ লাভ। সে পরমার্থ লাভটি কিছু হব না তোমার যদি ভৌতিক দিকে তুমি অগ্রগতি ধ্যান দেওয়া, কিছু লাভ হব না, বরং অধিকর অধিক যা কুচি যৌ মেটেরিয়ালি এনট্যাঙ্গলড হব, অধিকর অধিক ভব বন্ধনরে বন্ধনটা দৃঢ়র দৃঢ়তর হব, শিথিল হব না কিছু, অধিকর অধিক নীচ গতি হব, অধোগতি হব, কোনো প্রকার ঊর্ধ্বগতি তোমার হব না, এসব কথা। তেমন একমাত্র ধ্যান দেওয়া যাব কি করে সে পরমার্থ লাভ হব, কৃষ্ণ ভক্তি লাভ হব আমার, তাহলে সবকিছু হয়েগেল, কৃষ্ণ সবকিছু দেবে, কৃষ্ণ সবুর উৎস, সবুর অনাদিরাজ, গোবিন্দ সর্বকারণ কারণ, সর্বৈশ্বর্যপূর্ণ কৃষ্ণ, সমস্ত ঐশ্বর্য পরিপূর্ণ কৃষ্ণ, তেমন কৃষ্ণ প্রাপ্তি হলে সব কিছু মিলা, কৃষ্ণ নাহান্তি তো কিছু না, শূন্য সব, সে হচ্ছে মন শেষ কথা আমার। তেণু সেই উপদেশটি নারদমুনি দেউছন্তি, অলরাইট।